ଛବି ପାଞ୍ଚ ଦିନେ ପିତୃଓ୍ୱହ ଜୋହନ ଈଶ୍ୱରଙ୍କ ଗୃହକୁ ଗଲେ। ସେ ମନ୍ଦିରରେ ଜଣେ ଭିକାରୀ ବସିଥିଲା। ସେ ଖଞ୍ଜ ହୋଇ କେବେ ଚାଲିପାରୁନଥିଲା। ସେ ପିତୃଓ୍ୱହ ଜୋହନଙ୍କୁ ଟଙ୍କା ମାଗିଲା, କିନ୍ତୁ ପିତର କହିଲେ, ମୋ ପାଖରେ ଟଙ୍କା ନାହିଁ, କିନ୍ତୁ ମୋ ପାଖରେ ଯାହା ଅଛି ତାହା ଦେବି। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠ ଏବଂ ଚାଲ। ପିତର ସେ ଲୋକର ହାତ ଧରି ଚାଲିବାକୁ ସାହାଯ୍ୟ କଲେ। ତତ୍କ୍ଷଣାତ୍ ତାହାର ଆଣ୍ଠୁ ଓ ଗଣ୍ଠି ବଳ ପାଇଲା। ସେ ପବିତ୍ର ଆତ୍ମାଙ୍କ ଶକ୍ତିରେ ସ୍ୱସ୍ଥ ହୋଇ ଯୀଶୁଙ୍କ ନାମରେ ବିଶ୍ୱାସ କଲେ। ସେ ଟଙ୍କା ଠାରୁ ମହତ୍ଵ ଦାନ ପାଇଲେ। ସେ ଚାଲୁ ଚାଲୁ ଖୁଦା ମାରୁ ମାରୁ ଈଶ୍ୱରଙ୍କ ପ୍ରଶଂସା କରିବାକୁ ମନ୍ଦିରକୁ ପ୍ରବେଶ କଲେ।